श्रीमद्भागवतम दशम स्कंद 13 अध्याय श्लोक 40 तावत् एत्य आत्मभू आत्ममानेन त्रुटि अनेहसा पुरवत् आ अवदम् क्रीडन्तं ददृशे सकलं हरिं तावदित्यात्मभूरात्मम् तावत् एत्यात्मभू आत्ममानेन तृप्त्यनेहसा पूर्ववदवद्दं क्रीडन्तं ददृशे सकलं हरिं शुकरणवत् ब्रह्मा जितेबले तक गणनानुसार एक क्षण मात्र काल पर फेरी आसिले सेतेबले से देखिले जदियो मनुष्य गणना अनुसार एक वर्ष अतीत होती तथापि भगवान श्रीकृष्ण ठीक पूर्वपरि अंशरूपी बालक और बाछी मान क्रीड़ा कर ब्रह्मा निज समाप अनुसार केवल एक पलक चली जाइए कि फेरी आसिले से मानवीय गणना अनुसार एक वर्ष अतीत होता विभिन्न लोकर कालर गणना भिन्न भिन्न हुए जपरि मनुष्य तैयारी अंतरिक्ष जान एक घंटा 25 मिनिट पृथ्वी प्रदक्षिण करपरी एक दिन पूर्ण हो पाए जदि पृथ्वीर मनुष्य मान निकट में 24 घंटे एक दिन हुए तेणु ब्रह्मा पाखे जहाँ केवल एक पलक समय था पृथ्वीवासी पक्षे एक वर्ष था कृष्ण एक वर्ष धरी निजक एत गुड़े रूप से विस्तार करते कि जोगमायक प्रभाव में बलराम व्यतीत कहीं ता बुझिपारे ना ब्रह्मा गणना अनुसार एक पलक पर ब्रह्मा देखा आसिले गोपबाड़क और बाछी मान को हरण करने फल अवस्थाटा कौन हो कि मनरे भय है से निया सहित खेली कृष्ण तर प्रभु एवं कृष्ण बाछुड़ी और गोप सखा मान को हरण कर से अन्याय कर यथार्थ भाव में उत्कंठित हो पड़े तेणु से विलंब नक निज गणना अनुसार एक पलक पर फेरी आसिले ब्रह्मा जब फेरी आसिले से देखिले समस्त बालक गोवत्सा और गाभी मैंने कृष्ण सहित ठीक आगभरी क्रीड़ारत अच्छा कृष्ण को जोगमाय द्वारा से लीला अपरिवर्तित भाव चलती जो दिन ब्रह्मा प्रथम आसते से दिन बलराम कृष्ण और अन्न्य गोपबाला मान सहित बाछुरी चरवाक जा नाते कारण से दिन जन्मदिन शांति स्नान कराइवा घरे रखुले तेणु ब्रह्मा बलदेव को हरण करतमान एक वर्ष पर ठीक से दिन ब्रह्मा फेरी आसते से दिन भी बलराम का जन्मदिन था बलराम घरे थे तेणु यही श्लोक जदि उल्लेख कराई ब्रह्मा कृष्ण एवं अन्यान्य गोपबाळक मानक दर्शन कले कि बलराम का नाम उल्लेख कराई तेणु पांच छह दिन पूर्व बलदेव गाई और बाछी मान स्नेह संबंध विषय कृष्ण को जिज्ञासा कले किंतु एवं ब्रह्मा फेरी आसी देखिले जो समस्त बाछुरी और गोपाल बाड़क मैंने कृष्ण का अंश रूपे कृष्ण सहित खेला करु बलराम को देखा पाइले ना पूर्ववर्ती वर्ष गुड़िक परी ब्रह्मा जो से आसिले बलराम से दिन बल को जा नमो विष्पादाय कृष्ण पृष्ठाय तुलसीमदेव स्वामी दिनामने नमो सद्भक्तमणे मणिपुर उद्भवाय च प्रभुपाद लसुद्वाणी प्रचार निरताय कृष्ण तेणु बहुत दिन पर पुणी आमको भागवत कहार सुजोग मिलला दशम स्कंद द्वादश अध्याय आम कौ बर्तमान 13 अध्याय चल गोटे अध्याय आगे चल अध्याय शेष कौन ब्रह्मा कर्तृक गोपबाड़क गोवत्सा हरण ए ଏ ଲୀଳାଟିକୁ ସୁଖଦେବ ଗୋସ୍ୱାମୀ କହିବା ପାଇଁ ଚାହୁଁନଥିଲେ। କାହିଁକି ନା ଇଏ ହେଉଛି ଗଭୀର, ବହୁତ ଗଭୀର ଲୀଳା, ବହୁତ ଗୁଢ଼ ଲୀଳା, ସମସ୍ତେ ବୁଝିପାରିବେ ନାହିଁ। ରୂପା ମହାରାଜ କହନ୍ତି, ରାଧାକୃଷ୍ଣଙ୍କର ଲୀଳା ବିଶେଷ ଭାବେ ବର୍ଣ୍ଣନା କରାଯାଇ ନାହିଁ ଭାଗବତରେ। କାହିଁକି ନା ସେଠି ଉପଯୁକ୍ତ ଶ୍ରୋତା ନଥିଲେ, ତେଣୁ ସୁଖଦେବ ଗୋସ୍ୱାମୀ ସେ ବିଷୟରେ ବିଶେଷ ବର୍ଣ୍ଣନା କରିନାହାନ୍ତି। ରାଧାକୃଷ୍ଣଙ୍କର ଯେଉଁ ସବୁଠାରୁ ଯେତେ ଲୀଳା ଅଛି, ଭଗବାନ ହେଉଛନ୍ତି ଲୀଳା ପୁରୁଷୋତ୍ତମ, ଭଗବାନ ରାମଚନ୍ଦ୍ର ହେଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ, ଭଗବାନଙ୍କ ଲୀଳା ଭିତରେ ଯେତେ ଲୀଳା ଅଛି ସବୁଠୁ ଶ୍ରେଷ୍ଠ ଲୀଳା ହେଉଛି ରାସ ଲୀଳା। ଜୟ ଜୟ ଜ୍ୱଳ ରସ ସର୍ବରସ ସାର ପରକିୟା ଭାବେ ଯାହା ବ୍ରଜେତେ ପ୍ରଚାର। ଏ ଯେଉଁ ପରକିୟା ଭାବରେ ଭଗବାନ ତାଙ୍କର ଶକ୍ତିମାନଙ୍କ ସହିତ, ତାଙ୍କର ମହିଷୀ ବା ତାଙ୍କର ରାଣୀମାନଙ୍କ ସହିତ ଯେଉଁ ଲୀଳା କରୁଛନ୍ତି, ଏ ଯେ ସୌକିଆ ଲୀଳା, କିନ୍ତୁ ବ୍ରଜରେ ଯେଉଁ ଲୀଳା ହେଇଥିଲା ଗୋପୀମାନଙ୍କ ସହିତ ହେଉଛି ପରକିୟା ଲୀଳା। ଗୋପୀମାନେ ଅନ୍ୟମାନଙ୍କ ସ୍ତ୍ରୀ ଥିଲେ, ତେଣୁ ଏ ଲୀଳାଟି, ଏ ଲୀଳା ହେଉଛି ସବୁଠୁ ଜୟ ଜୟ ଜ୍ୱଳ ରସ ସର୍ବରସ ସାର। ଯେତେ ରସ ଅଛି ଭଗବାନ ରସ ବୈଷ, ସବୁ ରସର ସେ ହେଉଛନ୍ତି ଆଧାର। ଦ୍ୱାଦଶଟି ରଥ, ବାରଟି ରସ ଅଛି ବୋଲି କୁହାଯାଏ, ତେଣୁ ଏ ରସ ଭିତରେ ଯଦି ଶ୍ରେଷ୍ଠ ରସ କେଉଁଟା କୁହାଯିବ ତାହେଲେ ସେଇଟା ହେଉଛି ଏଇ ପରକିୟା ଭାବେ ଯାହା ବ୍ରଜତି ପ୍ରଚାର। ପରକିୟା ରସ ଯେଉଁ ରହିଛି ବ୍ରଜରେ ସେ ହେଉଛି ଶ୍ରେଷ୍ଠ ରସ, କିନ୍ତୁ ତାକୁ ବୁଝିବା ପାଇଁ ସେତିକି ଯୋଗ୍ୟତା ଦରକାର। ତେଣୁ ରୂପ ରଘୁନାଥ ପଦେ ହଇବେ ଆକୁତି କବେ ଆମ ବୁଝବ ସେ ଯୁଗଲ ପିରିତି ବିଷୟ ଛାଡ଼ିଆ କବେ ଶୁଦ୍ଧ ହବେ ମନ କବେ ଆମ ହେ ରବ ବିଷୟ ଭିତରେ ଅଛନ୍ତି, ତ୍ରିଗୁଣ ଭିତରେ ଅଛନ୍ତି, ସେମାନେ ଏସବୁ ବୁଝିପାରିବେ ନାହିଁ। ତାଙ୍କୁ ଏଇଟା ସାଧାରଣ ପୁରୁଷ ସ୍ତ୍ରୀ ଭଳି ଲୀଳା ଭଳି ଲାଗିବ। ତେଣୁ ପ୍ରଭୁପାଦ ମହାରାଜ ଅଧିକାଂଶ ସମୟରେ ଏ ଲୀଳାକୁ ବର୍ଣ୍ଣନା କରନ୍ତି ନାହିଁ। ଅଧିକାଂଶ ମନ୍ଦିରରେ ମଧ୍ୟ, ବିଶେଷ ଭାବରେ ବୃନ୍ଦାବନ ମାୟାପୁର ଏମିତି କେତୋଟି ମନ୍ଦିରରେ ସେମାନେ ଏଇ ଦଶମ ସ୍କନ୍ଧ ଯେଉଁ ପ୍ରଭୁପାଦ ମହାରାଜ ଯେତିକି ବର୍ଣ୍ଣନା କରିଛନ୍ତି 15 ଅଧ୍ୟାୟ ଯାଏ ସେତିକି ବର୍ଣ୍ଣନା କରିଛନ୍ତି, ତାପରେ ଆଉ ବର୍ଣ୍ଣନା କରିନାହାନ୍ତି। ତେଣୁ ଇଏ ବହୁତ ଗୁଢ଼ ଲୀଳା, ଗଭୀର ଲୀଳା। ଏ ଲୀଳାଟି ମଧ୍ୟ ସୁଖଦେବ ଗୋସ୍ୱାମୀ ଚାହୁଁନଥିଲେ ବିଶେଷ ଭାବରେ, ବିସ୍ତାର ଭାବରେ ବର୍ଣ୍ଣନା କରିବା ପାଇଁ। ତେଣୁ ଭଗବାନ ଯେଉଁ ପଞ୍ଚମ ବର୍ଷରେ କୁମାର ବୟସର ଅନ୍ତିମ ଲୀଳା ହେଉଛି ଭଗବାନଙ୍କର ଏଇ ଅଘାସୁର ଲୀଳା, ଅଘାସୁର ବଧ ବା ଉଦ୍ଧାର। ତେଣୁ ଏଇ ଲୀଳାଟିକୁ କହି ସୁଖଦେବ ଗୋସ୍ୱାମୀ କହିଲେ, ଏ ଲୀଳାଟି ଯଦିଓ କୁମାର ବୟସରେ ହେଇଥିଲା କିନ୍ତୁ ତାଙ୍କର ସାଙ୍ଗ ବାଳକମାନେ ପୌବନ ବୟସରେ ଏଇଟାକୁ ଆଲୋଚନା କଲେ, କିନ୍ତୁ ସେମାନେ ଫେରି ଆସନ୍ତି ବଣରୁ, ସେତେବେଳେ ତାଙ୍କର ପରିବାରବର୍ଗଙ୍କ ସହିତ ତାଙ୍କ ସାଙ୍ଗ ବାଳକମାନେ ଭଗବାନଙ୍କ ଏସବୁ ଲୀଳାକୁ ବର୍ଣ୍ଣନା କରନ୍ତି, ଏଭଳି ଭାବରେ ଆଜି ଲୀଳା ହେଇଥିଲା। ତେଣୁ ଇଏ ଲୀଳାଟି ଗୋଟେ ଏକ ଅଦ୍ଭୁତ ଲୀଳା, ଯେଉଁ ଲୀଳାକୁ କୁମାର ବୟସରେ ଯଦିଓ ହେଇଥିଲା ତାଙ୍କ ସାଙ୍ଗ ବାଳକମାନେ ପୌଗଣ୍ଡ ବୟସରେ ସେଟାକୁ ଆଲୋଚନା କରିଥିଲେ, ଏତିକି କହିଥିଲେ ସୁଖଦେବ ଗୋସ୍ୱାମୀ। କିନ୍ତୁ ପରୀକ୍ଷିତ ମହାରାଜ ହେଉଛନ୍ତି ଶ୍ରବଣ ଆଚାର୍ଯ୍ୟ, ପରୀକ୍ଷିତ ଶ୍ରବଣୀ ଅଭବତ ବୟାସଠି କୀର୍ତ୍ତନେ, ଭକ୍ତିର ଯେଉଁ 9 ଅଙ୍ଗ ରହିଛି ସେ ଅଙ୍ଗମାନଙ୍କ ଭିତରୁ ଗୋଟିଏ ଗୋଟିଏ ଅଙ୍ଗରେ ଜଣେ ଜଣେ ଆଚାର୍ଯ୍ୟ ରହିଛନ୍ତି, ଏବଂ ଭକ୍ତିର ଯେଉଁ ଆରମ୍ଭ ହେଉଛି ଶ୍ରବଣ ଅଙ୍ଗ, ଏ ଶ୍ରବଣର ଆଚାର୍ଯ୍ୟ ହେଉଛନ୍ତି ପରୀକ୍ଷିତ ମହାରାଜ, ଶ୍ରେଷ୍ଠ ଶ୍ରୋତା ସିଏ। କେବଳ ଶ୍ରବଣରେ ସେ ଭଗବତ ଧାମ ପ୍ରାପ୍ତ ହେଲେ, ଶ୍ରେଷ୍ଠ ଶ୍ରୋତା। କିଭଳି ଶ୍ରୋତା, ନ ଖାଇ ନ ପିଇ ନ ଶୋଇ ସେ ଭଗବାନ କଥା ଶ୍ରବଣ କରୁଛନ୍ତି। 24 ଘଣ୍ଟା 7 ଦିନ ନନ୍ଷ୍ଟପ୍, କୌଣସି ଖାଦ୍ୟ ନାହିଁ, କୌଣସି ପାନୀୟ ନାହିଁ, କୌଣସି ବିଶ୍ରାମ ନାହିଁ, କୌଣସି ନିଦ୍ରା ନାହିଁ, କିଛି ନାହିଁ। ତେଣୁ ଶ୍ରେଷ୍ଠ ଶ୍ରୋତା, ତେଣୁ ପରୀକ୍ଷିତ ମହାରାଜ ବକ୍ତା ମଧ୍ୟ ଯେତେବେଳେ କଥା କୁହନ୍ତି, ସେମାନେ ଦେଖନ୍ତି ଶ୍ରୋତାମାନଙ୍କର କେତେ ଆଗ୍ରହ ରହିଛି। ଯଦି ଶ୍ରୋତାମାନଙ୍କର ଆଗ୍ରହ ନାହିଁ, ତାହେଲେ ବକ୍ତା କାହିଁକି ବସି ଖାଲି ସଭା ଅବଚୟ କରିବେ? ଶୁଣିବା ପାଇଁ ତ କେହି ନାହାନ୍ତି। ଅବଶ୍ୟ ଏଇଟା ସାଧାରଣ କୁହାଯାଏ, କିନ୍ତୁ ଆମର ପରମ୍ପରାରେ ଯେଉଁ ଭଗବାନ କଥା କୁହାଯାଉଛି, ଏଇଟା ଭଗବାନ ଶ୍ରବଣ କରୁଛନ୍ତି। ଭଗବାନ ଏବଂ ଭଗବାନ ଭିତରେ କଥା ଭିତରେ କୌଣସି ତଫାତ୍ ନାହିଁ, ଭଗବାନ ନିଜେ ତାଙ୍କର କଥା ଶ୍ରବଣ କରନ୍ତି। ଆଜି ସେଇ ତାଙ୍କ ନିଜର କଥା ଶ୍ରବଣ କରି ଭଗବାନ କୃଷ୍ଣ, ବଳରାମ ଏବଂ ସୁଭଦ୍ରା, ସେ ଜଗନ୍ନାଥ ବଳଦେବ ସୁଭଦ୍ରା ହୋଇଯାଇଛନ୍ତି। ଅଦ୍ଭୁତ ତାଙ୍କର ରୂପର ପରିବର୍ତ୍ତନ ହୋଇଯାଇଛି। ତାଙ୍କର ନିଜର କଥା ଶୁଣିବା ପାଇଁ ତାଙ୍କର ଏତେ ଆଗ୍ରହ ରହିଛି, ଏବଂ ତାଙ୍କର କଥା ଶୁଣି ତାଙ୍କର ଅଷ୍ଟସାତ୍ତ୍ୱିକ ଭାବ ଆସିଛି, ଯେଉଁଥିପାଇଁକି ଏଇ ଜଗନ୍ନାଥ ବଳଦେବ ସୁଭଦ୍ରା ମୂର୍ତ୍ତି ସେ ଧାରଣ କରିଛନ୍ତି। ତେଣୁ ଭଗବାନ ତାଙ୍କର ନିଜ କଥା ଶୁଣିବା ପାଇଁ କେତେ ଆଗ୍ରହ, ଏଇଥିରେ ଆମେ ଜାଣିବା। ତେଣୁ ଆମେ କହୁଛୁ ମାନେ ଭଗବାନ ମଧ୍ୟ ଶ୍ରବଣ କରୁଛନ୍ତି, ଭକ୍ତମାନେ ଯେଉଁମାନେ ଶ୍ରବଣ କରିବେ ଭଲ କଥା, ନହେଲେ ନାହିଁ। ତେଣୁ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଲେ, କ'ଣ ପାଇଁ ଏ ଯେଉଁ ଲୀଳାଟି କୁମାର ବୟସରେ ହେଇଥିଲା, ଗଗନ ବୟସରେ ତାଙ୍କର ସାଙ୍ଗ ବାଳକମାନେ କଥା କହିଲେ, ଏସବୁ କଥା ଆଲୋଚନା କଲେ, ଗୋଟେ ବର୍ଷ କୁଆଡ଼େ ଗଲା, ଗୋଟେ ବର୍ଷ କୁଆଡ଼େ ଗଲା? ତେଣୁ ଏ କଥା ଶୁଣି, ପରୀକ୍ଷିତ ମହାରାଜଙ୍କର ପ୍ରଶ୍ନ ଶୁଣି ଗୋସ୍ୱାମୀ ସମାଧିସ୍ଥ ହୋଇଗଲେ। କାହିଁକି ନା ଭଗବାନଙ୍କର ଏ ବହୁତ ଗଭୀର ଲୀଳା, ଏ ଲୀଳାକୁ ସେ କହିବା ପାଇଁ ଚାହୁଁନଥିଲେ। ଯେହେତୁ ପରୀକ୍ଷିତ ମହାରାଜ ପ୍ରଶ୍ନଟି ପଚାରିଲେ, ତେଣୁ ସେ ଯେତେବେଳେ ସେ ଲୀଳାକୁ ସ୍ମରଣ କଲେ, ସେତେବେଳେ ସେ ଧ୍ୟାନସ୍ଥ ହୋଇଗଲେ, କ'ଣ ସମାଧିଗ୍ରସ୍ତ ହୋଇଗଲେ। ତେଣୁ ସେଠାରେ ଥିବା କିଏ, ସେଠାରେ ନାରଦମୁନି ଅଛନ୍ତି, ବ୍ୟାସଦେବ ଅଛନ୍ତି, ପରଶୁରାମ ଅଛନ୍ତି, ବହୁତ 60,000 ଋଷିମାନେ ଅଛନ୍ତି। ତେଣୁ ସେମାନେ ଉଚ୍ଚ ସ୍ୱରରେ ଭଗବାନଙ୍କର ନାମ କୀର୍ତ୍ତନ କଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ତେଣୁ ଦ୍ୱାଦଶ ଅଧ୍ୟାୟରେ 44 ଶ୍ଲୋକରେ ଏକଥା କୁହାଯାଇଛି, ଏଇଟା ବର୍ଣ୍ଣନା କରାଯାଏ ନାହିଁ, ଖାଲି କୃତ୍ସାତ୍ ଶବ୍ଦ ଏତିକି ବ୍ୟବହାର ବର୍ଣ୍ଣନା କରାଯାଇଛି। ତେଣୁ ଆଚାର୍ଯ୍ୟମାନେ ଟୀକାରେ କଥା କହିଛନ୍ତି, ବିଶ୍ୱନାଥ କବି ଠାକୁର ତାଙ୍କ ଭାଷାରେ କହୁଛନ୍ତି, ଉଚ୍ଚେଇ ଭଗବାନ ନାମ କୀର୍ତ୍ତନେ ଉଦ୍ଘୋଷେଇ ତତ୍ରତ୍ୟ ନାରଦ ବ୍ୟାସାଦି ମୁନିକୃତେଇ ଅତି ଯତ୍ନ ଭରାତ୍ ଇତ୍ୟର୍ଥ। ନାରଦ ବ୍ୟାସ ଇତ୍ୟାଦି ଉଚ୍ଚ ସ୍ୱରରେ କୀର୍ତ୍ତନ କରିବାରୁ ତାପରେ ସେ ଧୀରେ ଧୀରେ ତାଙ୍କର ବାହ୍ୟ ଫେରିପାରିଲେ। ତେଣୁ 13 ଅଧ୍ୟାୟ ଆରମ୍ଭରେ ସେ ପ୍ରଶଂସା କରୁଛନ୍ତି ପରୀକ୍ଷିତ ମହାରାଜଙ୍କୁ। ଜଣେ ଉନ୍ନତ ଶ୍ରୋତା ଯଦି ଆସିବେ, ତାହେଲେ ବକ୍ତା ବହୁତ ଆନନ୍ଦିତ ହେବେ, ତାଙ୍କର କଥା ଶୁଣିବା ପାଇଁ ଯଦି ଶ୍ରୋତା ନାହାନ୍ତି, ତାଙ୍କର କହିବା ପାଇଁ ଆଗ୍ରହ ଆସିବ ନାହିଁ। ତେଣୁ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ବହୁତ ପ୍ରଶଂସା କରିଛନ୍ତି। 13 ଅଧ୍ୟାୟ 2 ଶ୍ଳୋକରେ କଥା କୁହାଯାଇଛି, ସତାମୟଂ ସାରଭୂତା ନିସର୍ଗୋ ଜଦତ୍ଥବାଣୀ ସୁଚେତ ସାମପି ପ୍ରତିକ୍ଷଣ ନବ୍ୟବତ ଅଚ୍ୟୁତସ୍ୟ ଯତ୍ ସ୍ତ୍ରିୟା ବିଟାନା ବିବସାଦୁ ବାର୍ତ୍ତା। ଏସବୁଟି ମାନେ ଅଛି, 13 ଅଧ୍ୟାୟ 2 ଶ୍ଳୋକରେ ଏଇଟା କୁହାଯାଇଛି। ଏଇଟା କିଏ କହିଥିଲେ? ଯେଉଁମାନେ ଭଗବାନ ଭକ୍ତ, ସତାମୟଂ ସତାମ, ଯେଉଁମାନେ ଭଗବାନ ସହିତ ସତ୍, ତାଙ୍କର ଯେଉଁମାନେ ଆଶ୍ରୟ ନେଇଛନ୍ତି ସେମାନଙ୍କୁ ସତାମ ବୋଲି କୁହାଯାଏ। ତାଙ୍କର ସେମାନେ ସବୁ ସାରଟିକୁ ଗ୍ରହଣ କରନ୍ତି, ତାଙ୍କର ତାଙ୍କର ନିସର୍ଗ କହିଲେ ତାଙ୍କର ନେଚର, ତାଙ୍କର ସ୍ୱଭାବ ହେଉଛି ଏଇଟା। କ'ଣ ନା ତାଙ୍କର ଅର୍ଥ, ତାଙ୍କର ବାଣୀ, ତାଙ୍କର ଶ୍ରବଣ, ତାଙ୍କର ଚେତନା ସବୁକିଛି ଭଗବାନ ପାଖରେ ନିୟୋଜିତ ହୋଇରହିଛି। ତେଣୁ ପ୍ରତିକ୍ଷଣ ନବ୍ୟବତ୍ ଅଚ୍ୟୁତ ସେ ଦତ୍, ଭଗବାନ ଅଚ୍ୟୁତ ପ୍ରତିକ୍ଷଣରେ ସେ ପରିବର୍ତ୍ତିତ ହୁଅନ୍ତି, ନୂତନ ହେଇଯାଆନ୍ତି ସେ, ନୂତନ ନିତ୍ୟ ନୂତନ ଆଦ୍ୟମ ପୁରାଣ ପୁରୁଷନ୍ ନବଯୌବନଂଚ। ନବ କହିଲେ ନୂଆ ନୂଆ, ସେ ପୁରୁଣା ନୁହନ୍ତି କେବେ, ସେ ପୁରୁଣା ହେଲେ ମଧ୍ୟ ସବୁବେଳେ ନୂତନ। ତେଣୁ ଭଗବାନ ସବୁବେଳେ ତାଙ୍କୁ ନୂତନ ଦେଖନ୍ତି, ପରିବର୍ତ୍ତିତ ଦେଖନ୍ତି, ପରିବର୍ତ୍ତିତ ହେଉଥାନ୍ତି ସେ ଭଗବାନ। ସେମାନେ ଦେଖିପାରିବେ, ସାଧାରଣ ବ୍ୟକ୍ତି ଦେଖିପାରିବେ ନାହିଁ। ତେଣୁ ଭାଇ ହଁ, ଆମେ ତ ଯେଉଁ ରାମକୁ ଦେଖୁଥିଲେ ସେଇ ରାମ ଅଛନ୍ତି, ତାଙ୍କର ସେ ରୂପ ପରିବର୍ତ୍ତନ ହେଇଛି ଆମେ ଜାଣିପାରିବା ନାହିଁ। ତେଣୁ ଉଦାହରଣ ଦେଇଛନ୍ତି, ସ୍ତ୍ରିୟା ବିଟାନା ଏବଂ ସାଧୁ ବାର୍ତ୍ତା, ଯେମିତି ଜଣେ ଲମ୍ପଟ ପୁରୁଷ ସ୍ତ୍ରୀ ବିଷୟରେ ସ୍ତ୍ରୀ ଚର୍ଚ୍ଚା କରିବା ପାଇଁ ତା'ର ବହୁତ ଆଗ୍ରହ ରହିଛି, ସେହି ଉଦାହରଣଟି ଦେଲେ ସୁଖଦେବ ଗୋସ୍ୱାମୀ ପରିକ୍ଷିତ ମହାରାଜଙ୍କୁ ଏହି ଉଦାହରଣଟି ଦେଲେ। 60,000 ମନୁଷ୍ୟଙ୍କ ସାମ୍ନାରେ ପରିକ୍ଷିତ ମହାରାଜଙ୍କୁ ଏହି ଉଦାହରଣଟି ଦେଲେ, ଜଣେ ଲମ୍ପଟ ପୁରୁଷ ସ୍ତ୍ରୀ ଚର୍ଚ୍ଚାରେ ବହୁତ ଆଗ୍ରହ ହୋଇଥାଏ, ଆନନ୍ଦିତ ହୋଇଥାଏ, ସେହିଭଳି ଭାବରେ ତୁମେ ସାଧୁ। ତେଣୁ ଏଇଭଳି ଭାବରେ କହି ସେ ଲୀଳାଟିକୁ ବର୍ଣ୍ଣନା କଲେ, କ'ଣ ପାଇଁ ବର୍ଷେ ଗାୟବ ହୋଇଯାଇଥିଲା। ତେଣୁ ବ୍ରହ୍ମା ଯେତେବେଳେ ଆସିଲେ ଭଗବାନଙ୍କ ଏହି ଲୀଳାକୁ ଦେଖିଲେ, ଭଗବାନ ଅଗାସୁର ବଧ କଲା ପରେ ତାଙ୍କ ସାଙ୍ଗ ବାଳକମାନଙ୍କ ସହିତ ଯମୁନାପୂର୍ଣ୍ଣ ଭୋଜନ କରୁଥିଲେ। ଏ ଅଦ୍ଭୁତ ଭୋଜନ ଭଗବାନଙ୍କର, ଭଗବାନ ଯେଉଁ ଭୋଜନ କରୁଛନ୍ତି, ଭଗବାନ ମଝିରେ ରହିଛନ୍ତି, ତାଙ୍କ ଚାରିପଟେ ସଖାମାନେ ଅଛନ୍ତି, କିନ୍ତୁ ସବୁ ସଖାମାନେ ଦେଖୁଛନ୍ତି ଭଗବାନଙ୍କର ମୁଖ, କେହି ଭଗବାନ ପଛ ଦେଖିପାରୁନାହାନ୍ତି। ଯେ ଭଗବାନ ନିଜର ନିଜର ଭଗବତ୍ତାକୁ ପ୍ରକାଶ କରିଛନ୍ତି, ଅନ୍ୟମାନେ ଜାଣିପାରୁନାହାନ୍ତି, କିନ୍ତୁ ସୁଖଦେବ ଗୋସ୍ୱାମୀ ଜାଣୁଛନ୍ତି। ଭଗବାନ କହିଲେ ନା, ସର୍ବଧ ପାଣି ପାଦଂ ତତ୍ ସର୍ବଦୁଃଖୀ ଶିରୋମୁଖଂ ସର୍ବତ୍ର ଶ୍ରୁତିମଲ୍ଲୋକେ ସର୍ବମାମ ପ୍ରତିଷ୍ଠତି। ଯେତେବେଳେ 13 ଅଧ୍ୟାୟରେ ଭଗବତ ଗୀତାରେ ପରମାତ୍ମାଙ୍କ ବିଷୟରେ ବର୍ଣ୍ଣନା କରୁଛନ୍ତି, ସେତେବେଳେ ସେ କହୁଛନ୍ତି ସେ କଥା, ସବୁଠାରେ ସେ ଅଛନ୍ତି, ତାଙ୍କର ସବୁଠାରେ ତାଙ୍କର ହାତ ରହିଛି, ସବୁଠାରେ ତାଙ୍କର ପାଦ ରହିଛି, ସବୁବେଳେ ତାଙ୍କର ମୁଖ ରହିଛି। ତେଣୁ ସେଇଟା ପ୍ରଦର୍ଶନ କରିଛନ୍ତି ସେ ଭଗବାନ। ସବୁ ସାଙ୍ଗମାନେ ଭାବୁଛନ୍ତି କୃଷ୍ଣ ମୋ ଆଡ଼କୁ ଲକ୍ଷ୍ୟ କରିଛନ୍ତି, କିନ୍ତୁ ଭଗବାନ ସବୁଆଡ଼କୁ ଲକ୍ଷ୍ୟ କରିଛନ୍ତି। ତାଙ୍କର ଯେଉଁ ସାଙ୍ଗ ବାଳକମାନଙ୍କର ଯେଉଁ ଝୁଟା ଖାଉଛନ୍ତି, ଅଇଁଠାକୁ ଖାଉଛନ୍ତି ସାଙ୍ଗ ବାଳକମାନଙ୍କର, ଏଇଟାକୁ ବ୍ରହ୍ମା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ, ଭଗବାନ ଆମେ ବର୍ତ୍ତମାନ ଭୋଗ ଲାଗିଛି କେତେ ପ୍ରକାର, କେହି ପଶିପାରିବେ ନାହିଁ। ମୁଁ ଯେତେବେଳେ ଭୁବନେଶ୍ୱରରେ ପ୍ରଥମେ ସେବା କରିବା ପାଇଁ ଆସିଥିଲି, ସେତେବେଳେ ଗୋଟେ ଥର ଡିଟି କିଚେନ୍ରେ, ଆମର ଯେଉଁ ମନ୍ଦିରରେ ରହିଛି ଭୁବନେଶ୍ୱର ମନ୍ଦିରରେ ଡିଟି କିଚେନ୍ରେ, ସେତେବେଳେ କ'ଣ ଗୋଟେ ସେବାର ଆବଶ୍ୟକ ପଡ଼ିଲା, ତେଣୁ ମୁଁ ସେ ସେବା କରିବା ପାଇଁ ପ୍ରସ୍ତୁତ ଥିଲି। ମୁଁ ସେ କହିଲି ତୁମେ ନେଇନ, ସେକେଣ୍ଡ ଇନିସିଏସନ୍ ନେଇନ, ଦ୍ୱିତୀୟ ମାନେ ବ୍ରାହ୍ମଣ ଦୀକ୍ଷା ନେଇନ, ତେବେ ତୁ ଯାଇପାରିବ ନାହିଁ। କେତେ ପ୍ରକାର ନିଷ୍ଠା ରହିଛି ଭଗବାନ ଭୋଗ ଲଗାଇବା ପାଇଁ। ବ୍ରହ୍ମା ନିଜେ ସବୁ ଜାଣନ୍ତି, ସବୁ ଗାୟତ୍ରୀ ଗାୟତ୍ରୀ ଦୀକ୍ଷା ଯେଉଁମାନେ ନେବେ ସେମାନେ ସବୁ ଭଗବାନଙ୍କର ଭୋଗ ଲଗାଇବେ। ତେଣୁ ଭଗବାନ ବ୍ରହ୍ମା ଆଶ୍ଚର୍ଯ୍ୟ କି ପ୍ରକୃତ ସେହି କୃଷ୍ଣ ନା ଆଉ କିଏ ଚେଞ୍ଜ ହୋଇଗଲି, ଆଉ କିଏ ଡୁପ୍ଲିକେଟ୍ ଆସିଗଲେ, କୃଷ୍ଣ ପଳାଇଲେ ତାଙ୍କ ଧାମକୁ, ଏଇଭଳି ଭାବରେ ତାଙ୍କର ସନ୍ଦେହ ଆସିଲା। ଭଗବାନ ଚାହୁଁଛନ୍ତି ସେଇଟା, ଭଗବାନ ଗୋଟିଏ ଲୀଳାରେ ଅନେକ କିଛି କାର୍ଯ୍ୟ କରନ୍ତି, ଏଇ ଲୀଳାରେ ବହୁତ କିଛି କାର୍ଯ୍ୟ ଭଗବାନଙ୍କ ପୂରଣ ହେବ। ଭଗବାନଙ୍କର ଯେତେ ଅଛନ୍ତି ଗୋକୁଳବାସୀମାନେ, ବୃନ୍ଦାବନବାସୀମାନେ, ଭଗବାନ ଏ ସମୟ ବୃନ୍ଦାବନ ଥିଲେ, ଗୋକୁଳରେ 3.5 ବର୍ଷ ଥିଲେ, ତା'ପରେ ବୃନ୍ଦାବନ ଆସିଲେ। ତେଣୁ ବୃନ୍ଦାବନବାସୀମାନେ ସେମାନେ ସମସ୍ତେ ମାତୃଭାବରେ ଯେଉଁମାନେ କୃଷ୍ଣଙ୍କ ସହିତ ସମ୍ବନ୍ଧିତ, ସମସ୍ତେ କୃଷ୍ଣଙ୍କୁ ପୁତ୍ର ରୂପେ ପାଇବା ପାଇଁ ଚାହୁଁଥିଲେ। ଏମିତି ଗାଭୀମାନେ ମଧ୍ୟ କୃଷ୍ଣଙ୍କୁ ପୁତ୍ର ରୂପେ ପାଇବା ପାଇଁ ଚାହୁଁଥିଲେ, କିନ୍ତୁ ତାଙ୍କର ଆଶା ସେଇଟା ପୂରଣ ହୋଇନଥିଲା। ଆଜି ବ୍ରହ୍ମାଙ୍କ ଦ୍ୱାରା ଭଗବାନ ତାଙ୍କର ସେମାନଙ୍କର ଆଶାକୁ ପୂର୍ଣ୍ଣ କରିବେ। ବ୍ରହ୍ମାଦି ଉଠି ଚାଲିଯିବେ, ସେତେବେଳେ ସିଏ ନିଜକୁ ବିସ୍ତାର କରିବେ। ଯେତେ ସଂଖ୍ୟକ ଗୋପବାଳ ଥିଲେ, ଯେତେ ସଂଖ୍ୟକ ବତ୍ସା ଥିଲେ, ନିଜକୁ ସେତିକି ସଂଖ୍ୟକ ବିସ୍ତାର କରିବେ ଭଗବାନ। ଗୋଟିଏ କମ୍ ନୁହଁ କି ଗୋଟିଏ ଅଧିକା ନୁହଁ, ସମସ୍ତଙ୍କର ଯେଉଁ ସ୍ୱଭାବ ସେହି ସ୍ୱଭାବ ସେ ଧାରଣ କରିବେ। ଜାଣିପାରିବେ ନାହିଁ ତାଙ୍କ ମା ମାନେ ଜାଣିପାରିବେ ନାହିଁ, ତାଙ୍କର ଗାଭୀମାନେ ଯେଉଁ ମା ଗାଭୀମାନେ ଅଛନ୍ତି ସେମାନେ ବି ଜାଣିପାରିବେ ନାହିଁ ଇଏ ମୋର ବତ୍ସା ନା କୃଷ୍ଣ, ଜାଣିପାରିବେ ନାହିଁ, କେହି ଜାଣିପାରନ୍ତି। ଏମିତିକି ଭଗବାନ ବଳରାମ ମଧ୍ୟ ଜାଣିପାରିନଥିଲେ। ଗୋଟିଏ ଲୀଳା ପାଞ୍ଚ ଛଅ ଦିନ ଥିଲା, ଗୋଟିଏ ଲୀଳା ଯେଉଁଟାକୁ ଦେଖିକରି ସେତେବେଳେ ବ୍ରହ୍ମାଙ୍କ ବଳରାମଙ୍କର ମାୟା ତିରୋହିତ ହେଲା। ଭଗବାନଙ୍କର ଏଭଳି ମାୟା ରହିଛି, ବିଭିନ୍ନ ପ୍ରକାର ସ୍ତର ରହିଛି, ବଳରାମ ମୋହିତ ହୋଇକି ରହିଥିଲେ, ଜାଣିପାରୁନଥିଲେ ଇଏ ସେଇ କୃଷ୍ଣ ନା ଅଲଗା କୃଷ୍ଣ, ମାନେ ଇଏ ପ୍ରକୃତରେ ସୁଦାମ ସୁବଳ ନା ଇଏ କୃଷ୍ଣ, ଜାଣିପାରୁନଥିଲେ, କେହି ଜାଣିପାରୁନଥିଲେ। ଏବଂ ଭଗବାନ ଯଦି ନ ଜଣେଇଥାନ୍ତେ ତାହେଲେ ବଳରାମ ମଧ୍ୟ ଜାଣିପାରିନଥାନ୍ତେ। ତେଣୁ ଏଥିରେ ଆମେ ଜାଣିବା ଭଗବାନଙ୍କର ଭଗବତା କିଭଳି, କିଏ ବୁଝିବ ତାଙ୍କର ଲୀଳା। ଆମେ ଏମିତି ବ୍ରହ୍ମା ଆଦି କହୁଛନ୍ତି, ବ୍ରହ୍ମା ନାରଦ କହୁଛନ୍ତି, ନ ଜଙ୍ଗ ବିନ୍ନତି ତତ୍ତ୍ୱେନ, ତାଙ୍କର ତତ୍ତ୍ୱକୁ ଆମେ ଜାଣିନୁ। ଆମେ ଜଣେ କହୁଛୁ ତାଙ୍କ ଲୀଳା ବିଷୟରେ, କିନ୍ତୁ ତାଙ୍କର ତତ୍ତ୍ୱକୁ ଆମେ କେହି ଜାଣିପାରୁନାହୁଁ। ଯଶାବତାର କର୍ମାଣି ଗାୟନ୍ତି ଅସ୍ମିତାଦୟ, ଯାହାଙ୍କର ଅବତାର ଯାହାଙ୍କର କର୍ମ ଆମେ ସବୁ ଗାନ କରୁଛେ, କିନ୍ତୁ ନ ଜଙ୍ଗ ବିନ୍ଦନ୍ତି ତତ୍ତ୍ୱେନ, କିନ୍ତୁ ତାଙ୍କୁ କେହି ତତ୍ତ୍ୱରେ ଜାଣିପାରିବେ ନାହିଁ। ତସ୍ମୈ ଭଗବତେ ନମଃ, ସେ ଭଗବାନଙ୍କୁ ପ୍ରଣାମ କରୁଛି। ତେଣୁ ଯେତିକି ଆମର ସାଧୁ ଗୁରୁଙ୍କର ଶ୍ରବଣ କରିଛେ ବା କୃପା ପ୍ରାପ୍ତ ହୋଇଛେ ସେତିକି ଆମେ କହିପାରିବା, ଏ ଅନନ୍ତ ଲୀଳା। ପରୀକ୍ଷିତ ମହାରାଜ ମଧ୍ୟ ସେ କଥା ଆମକୁ, ସୁତ ଗୋସାଇ ମଧ୍ୟ ପ୍ରଥମ ସ୍କନ୍ଧ 18 ଅଧ୍ୟାୟରେ ସେ କଥାଟି କହିଛନ୍ତି, ଯେଉଁ ପକ୍ଷୀର ଯେତେ ଶକ୍ତି ରହିଛି ସେ ସେତିକି ଉଡ଼ିବ। ତେଣୁ କିଏ ସୁତ ଗୋସାଇ ମଧ୍ୟ ସେ କଥା କହୁଛନ୍ତି, ମୋର ଯେତିକି ଶକ୍ତି ରହିଛି ମୁଁ ଭଗବାନଙ୍କର ଲୀଳାକୁ ବର୍ଣ୍ଣନା କରୁଛି। କେହି କହିପାରିବ ନାହିଁ ଯେ ଇଏ ହେଉଛି ଅନ୍ତିମ ଲୀଳା, ମାନେ ମୁଁ ଅନ୍ତ ପାଇଯାଇଛି ଭଗବାନଙ୍କ ଲୀଳାର, କେହି କହିପାରିବେ ନାହିଁ। ସେ ଶ୍ଳୋକଟି ଅଛନ୍ତି। ତେଣୁ ଏଇଭଳି ଭାବରେ ଭଗବାନଙ୍କ ଲୀଳା ସଂଗଠିତ ହେଉଛି, ତେଣୁ ବ୍ରହ୍ମା ମୋହିତ ହୋଇଯାଇଛନ୍ତି। ତେଣୁ ଯେତେବେଳେ ଯାଇ ନେଇକରି ବାଛୁରୀମାନଙ୍କୁ ପ୍ରଥମେ ନେଇଗଲେ, ତାପରେ ସାଙ୍ଗ ବାଳକମାନଙ୍କୁ ନେଇଗଲେ, ନେଇକରି ଗୋଟିଏ ତ୍ରୁଟି, ତ୍ରୁଟି ବୋଲି କୁହାଯାଉଛି ଏଠି ଏ ଶ୍ଳୋକରେ, ଗୋଟିଏ ତ୍ରୁଟି ଯାବନ୍ତ ସରି ତାବତ୍ ଏତାତ୍ମଭୂ ଆତ୍ମଭୂ, ବ୍ରହ୍ମାଙ୍କୁ ଆତ୍ମଭୂ କୁହାଯାଏ କାହିଁକି, ଭଗବାନ ଯେଉଁ ତାଙ୍କୁ ତାଙ୍କର ପୁତ୍ର ଗର୍ଭଦୋଷାଇ ବିଷ୍ଣୁଙ୍କର ପୁତ୍ର ହେଉଛନ୍ତି ବ୍ରହ୍ମା ଆତ୍ମଭୂ। ସେ କୌଣସି ପତ୍ନୀର ଆଶ୍ରୟ ନୁହେଁ, ଲକ୍ଷ୍ମୀଦେବୀ ସେଇଠି ସେବା କରୁଛନ୍ତି ଭଗବାନଙ୍କର, ଲକ୍ଷ୍ମୀଦେବୀଙ୍କ ଗର୍ଭକୁ ବୀର୍ଯ୍ୟ ସ୍ଥାପନ କରିନାହାନ୍ତି, ସେ ତାଙ୍କର ନାଭିରୁ ଗୋଟେ ପଦ୍ମ ଜାତ କରାଇଲେ, ସେ ନାଭିରୁ ସେ ପଦ୍ମରୁ ସେ ଜାତ କରିଛନ୍ତି, ତାଙ୍କ ନାମ ହେଉଛି ଆତ୍ମଭୂ, ସ୍ୱୟଂ ପ୍ରକଟ ହୋଇଛନ୍ତି ବ୍ରହ୍ମା। ଆତ୍ମମାନେନ ତ୍ରୁଟିନ ଅହସା ଅହସା, ବ୍ରହ୍ମା ଆତ୍ମମାନେନ, ବ୍ରହ୍ମାଙ୍କର ଟାଇମ୍ ସ୍କେଲ୍ ଅଲଗା, ଆମ ଟାଇମ୍ ସ୍କେଲ୍ ଅଲଗା। ଭଗବଦ୍ଗୀତାରେ ଭଗବାନ କହୁଛନ୍ତି ସେ କଥା ଅଷ୍ଟମ ଅଧ୍ୟାୟରେ, କ'ଣ ସହସ୍ର ଯୁଗ ପର୍ଯ୍ୟନ୍ତ ଅହର୍ଯତ୍ ବ୍ରହ୍ମଣ ବିଦୁ, ବ୍ରହ୍ମାଙ୍କର ଗୋଟିଏ ଦିନ ହେଉଛି 1000 ଦିବ୍ୟ ଯୁଗ, ସତ୍ୟ ତ୍ରେତା ଦ୍ୱାପର କଳି ଚାରି ଯୁଗ ମିଶିଲେ କେତେ ହବ, ହବ 43,20,000 ବର୍ଷ, 432,000 ବର୍ଷ ହେଉଛି କଳିର ପରିମାଣ, ତାର ଦୁଇ ଗୁଣ ହେଉଛି ଦ୍ୱାପର, ତାର ତିନି ଗୁଣ ତୃତୀୟା, ତାର ଚାରି ଗୁଣ ସତ୍ୟ। ତେଣୁ ଏହିଭଳି ଭାବରେ 1000 ଦିବ୍ୟ ଯୁଗ ହେଲେ ବ୍ରହ୍ମାଙ୍କର ଗୋଟିଏ ଦିନ ହୁଏ, ତାଙ୍କର ସେହିଭଳି ଭାବରେ ରାତି ରହିଛି। ତେଣୁ ତାଙ୍କର ଟାଇମ୍ ସ୍କେଲ୍ ଅନୁସାରେ ତାଙ୍କର ଟାଇମ୍ ଯେଉଁ ରହିଛି ଘଣ୍ଟା ଅଛି, ସେ ଦେଖିଲେ ଗୋଟିଏ ତ୍ରୁଟି ଯାଇଛି, ଗୋଟିଏ ତ୍ରୁଟି ଭିତରେ ସେ ଆସି ଦେଖିଲେ ଗୋଟିଏ ବର୍ଷ ଆ ଭିତରେ ଚାଲିଗଲାଣି, ପୃଥିବୀର ଗଣନା ଅନୁସାରେ ଗୋଟିଏ ବର୍ଷ ଚାଲିଗଲାଣି। କେତେ ଜଣ ଆଚାର୍ଯ୍ୟ କୁହନ୍ତି ଯେ କାହିଁକି ସେ ଫେରି ଆସିଲେ, ସେଠି ଯେତେବେଳେ ଗଲେ ବ୍ରହ୍ମାଲୋକରେ ବ୍ରହ୍ମଲୋକରେ ତାକୁ ଆଲାଉ କରାଗଲା ନାହିଁ, ତାଙ୍କର କ୍ୟାପିଟାଲ ଯିବା ପାଇଁ ତାକୁ ମନା କରାଗଲା, ଗେଟ୍ କିପର ଯେତେବେଳେ ଆଲାଉ କଲେ ନାହିଁ। କାହିଁକି ନା ଭଗବାନ ନିଜେ ବ୍ରହ୍ମା ଉପରେ ଯାଇ ବସିଯାଇଛନ୍ତି ଏବଂ ଗେଟ୍ କିପର ମାନେ କହିଯାଇଛନ୍ତି ଏ ଯେଉଁ ବ୍ରହ୍ମା ଯିଏ ଆସିଛି ବର୍ତ୍ତମାନ ସେ ଡୁପ୍ଲିକେଟ୍ ବ୍ରହ୍ମା, ସେ ପ୍ରକୃତ ବ୍ରହ୍ମା। ତେଣୁ ବ୍ରହ୍ମା ଆଶ୍ଚର୍ଯ୍ୟ ହେଇଗଲେ, ଦରମା ଦେଉଛି ତାକୁ ମାସ ମାସ, ଇଏ ବର୍ତ୍ତମାନ ମୋତେ ମନା କରୁଛନ୍ତି ଭିତରକୁ ଯିବା ପାଇଁ। ତେଣୁ ତାଙ୍କୁ ବହୁତ ବିନୟ କରିକି ଅନୁଭବ କରି ପଚାରିଲେ କ'ଣ ପାଇଁ ସେ ଆଲୋଚନା କରୁନୁ, ନା ଆମର ବ୍ରହ୍ମା ଅଛନ୍ତି ଭିତରେ, ପୁରା ହଁ ବ୍ରହ୍ମା ଅଛନ୍ତି ଭିତରେ, ମୋତେ ଟିକେ ଖାଲି ଟିକେ ଦେଖେଇ ଦିଏ, ତାକୁ ଦେଖେଇ ଦେଲେ ବ୍ରହ୍ମା ବସୁଛନ୍ତି। ତାଙ୍କ ମୁଣ୍ଡ ଚାରି ମୁଣ୍ଡ, ଗୋଟିଏ ମୁଣ୍ଡ ନୁହଁ, ମୁଣ୍ଡ ଚକର ମାରିଲା, ତେଣୁ ଆସି ପହଞ୍ଚିଗଲେ। ଏଇଟା ବର୍ଣ୍ଣନା କରାଯାଏ ନାହିଁ, ଆଚାର୍ଯ୍ୟ ଜଣେ କହିଛନ୍ତି କଥା, ଆମ ହଳଧର ମହାଜ କଥା କହୁଥିଲେ। ତେଣୁ ଅହସା ତାଙ୍କର ଗୋଟିଏ ଦିନର ଯେଉଁ ଗୋଟିଏ ତ୍ରୁଟିର ପରିମାଣ ଭାଗବତ ତୃତୀୟ ସ୍କନ୍ଧରେ ଏଇ ତ୍ରୁଟିର ପରିମାଣ ବର୍ଣ୍ଣନା କରାଯାଇଛି, ମାନେ କେତେ ଆମର ଯେଉଁ ରହିଛି ବୈଦିକ କାଳର ପରିମାଣ କେତେ ସୂକ୍ଷ୍ମ ରହିଛି ସେଇଟା ବର୍ଣ୍ଣନା କରାଯାଇଛି। ଏଇଟା ଏଠି ଆମର ଯେଉଁ ରହିଛି କେଉଁଠି ମାୟାପୁରେ ଭାଗବତ କଥା କହୁଥିଲି ତ, ପୁରା ଏଣ୍ଟାୟାର ଇଏଟା କହିଥିଲି ଭାଗବତ ଇଂରାଜୀରେ ଏବଂ ଓଡ଼ିଆରେ, ଓଡ଼ିଆରେ ଅଧା ରହିଛି ଇଂଲିଶରେ ପୂର୍ଣ୍ଣ କରିଦେଇଛି, ସେଥିରେ ବର୍ଣ୍ଣନା କରାଯାଇଛି କେତେ ତାର ସବୁ ପରିମାଣ ସବୁ ରହିଛି। ପରମାଣୁରୁ ଆରମ୍ଭ ହେଉଛି କାଳର ପରିମାଣ, ତୃତୀୟ ସ୍କନ୍ଧ 11 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି କାଳର ପରିମାଣ। ଅତି ଅତ୍ୟନ୍ତ ସବୁ ସୂକ୍ଷ୍ମ ସମୟ ସେଇଟା ହେଉଛି ପରମାଣୁ, ସେଇଟାକୁ ଆଉ ତାକୁ ତାକୁ ଆଉ ଭାଗ କରିହେବ ନାହିଁ। ଦୁଇଟି ପରମାଣୁରେ ଗୋଟିଏ ଅଣୁ, ତିନୋଟି ଅଣୁରେ ଗୋଟିଏ ତ୍ରସ ରେଣୁ, ତିନୋଟି ତ୍ରସରେଣୁରେ ଗୋଟିଏ ତ୍ରୁଟି, ଇଏ ହେଉଛି ତ୍ରୁଟିର ପରିମାଣ। ତ୍ରୁଟିର ପରିମାଣ ପ୍ରଭୁପାଦ ମହାରାଜ ତାଙ୍କର ଭାବରେ କହିଛନ୍ତି 8 ସେକେଣ୍ଡର 13,500 ଭାଗରୁ ଭାଗେ ହେଉଛି ଗୋଟେ ତ୍ରୁଟି, ମାନେ 1687 ଭାଗ, ଗୋଟେ ସେକେଣ୍ଡର 1687 ଭାଗ ହେଉଛି ଗୋଟେ ତ୍ରୁଟି। କେତେ ସୂକ୍ଷ୍ମ କାଲକୁଲେସନ ରହିଛି ବୈଦିକ ପରିମାଣ ଟାଇମ୍, ଯାଇ ପହଞ୍ଚି ଆସିକିରି ଏସବୁ କାର୍ଯ୍ୟ ହେଇଗଲା। ଆମେ ଚିନ୍ତା କରିପାରିବା ପ୍ରଭୁପାଦ ମହାରାଜ ସେଥିପାଇଁ ଗୋଟେ ଉଦାହରଣ ଦିଅନ୍ତି, ପ୍ରଭୁପାଦ ମହାରାଜ ଗୋଟେ ଉଦାହରଣ ଦିଅନ୍ତି ଆମେ ବୁଝିବା ପାଇଁ ଯେ ଯେଉଁ ବର୍ଷା ଦିନେ ଝଡ଼ି ପକାଉଛନ୍ତି, ଝଡ଼ି ପକାଉଛନ୍ତି ତାଙ୍କର ଆୟୁଷ ପରିମାଣ କେତେ, ସେଇ ରାତିରେ ସେମାନେ ଜନ୍ମ ହେବେ, ସେଇ ରାତିରେ ବଂଶ ବିସ୍ତାର କରିବେ, ସେଇ ରାତିରେ ସେମାନେ ମୃତ୍ୟୁବରଣ କରିବେ। ତେଣୁ ତାଙ୍କୁ ଯଦି କୁହାଯିବ ଏଇଟା ମନୁଷ୍ୟମାନଙ୍କ ଗଣନାରେ ଗୋଟିଏ ରାତି ଗୋଟିଏ ମାନେ 12 ଘଣ୍ଟା, ଏଇଭଳି ଭାବରେ ତାଙ୍କର ଦିନ ଅଛି, ତାଙ୍କର ମାସ ଅଛି, ତାଙ୍କର ବର୍ଷ ଅଛି, ଏଇଭଳି ଭାବରେ 100 ବର୍ଷ ସେମାନେ ଜୀବନ ଧାରଣ କରନ୍ତି ସେମାନେ ବୁଝିପାରିବେ ନାହିଁ। ସେଇଭଳି ଭାବରେ ଆମେ ମଧ୍ୟ ବ୍ରହ୍ମାଙ୍କର ଏସବୁ ଉନ୍ନତ କଥାକୁ ଆମେ ବୁଝିପାରିବା ନାହିଁ। ଯେଉଁମାନେ ସାଧୁ ଶାସ୍ତ୍ର ଉପରେ ଭରସା କରି ବିଶ୍ୱାସ କରିବେ ସେମାନେ ବୁଝିବେ, ନହେଲେ ବୁଝିପାରିବେ ନାହିଁ। ତେଣୁ ଏହିଭଳି ଭାବରେ ଚୁଟିନା ହଂସା ପୁରୋ ବଦବ୍ଧମ କ୍ରୀଡ଼ନ୍ତମ, ଯେଉଁଭଳି ଭାବରେ ଆସି ଦେଖିଲେ, ଯେଉଁଭଳି ଭାବରେ ଲୀଳାବେଳକୁ ଯେଉଁଭଳିଆ ଲୀଳା ଚାଲିଥିଲା ସେଇଭଳି ଭାବରେ ଭଗବାନଙ୍କ ଲୀଳା ଚାଲିଛି। ପୁରବତ ଯେମିତି ପୁରୁଣା ଯେମିତି ଚାଲିଥିଲା ଲୀଳା ସେଇଭଳିଆ ଅବଦମ ଗୋଟିଏ ବର୍ଷ ଭିତରେ ହେଇଗଲାଣି। କ୍ରୀଡ଼ନ୍ତମ ଭଗବାନ କ୍ରୀଡ଼ା କରୁଛନ୍ତି, ଦଦୃଶେ ସକଳମ ହରିମ, ସେ ତ ପ୍ରଥମେ ବୁଝିପାରିନଥିଲେ ଭଗବାନ କୃଷ୍ଣ କୃପା କରି ତାଙ୍କୁ ନିଜର ରୂପ ଦର୍ଶନ କରାଇଲେ। ନାରାୟଣ ମୂର୍ତ୍ତି ରୂପରେ ଭଗବାନ ନିଜକୁ ବିସ୍ତାର କରିଛନ୍ତି। ତେଣୁ ଏଇଭଳି ଭାବରେ ଯେତେବେଳେ ଦର୍ଶନ କଲେ ସେତେବେଳେ ସିଏ ଚକିତ ହୋଇଯିବେ, ଆଶ୍ଚର୍ଯ୍ୟ ହୋଇଯିବେ, ନିଜର ଅପରାଧକୁ ଅପରାଧ ପାଇଁ ନିଜକୁ କ'ଣ ଅପରାଧୀ ବୋଲି ଭାବିବେ। ଭଗବାନ ପାଖରେ କେମିତି କ୍ଷମା ପ୍ରାର୍ଥନା ଭାବିଲେ ଚାକିରି ଚାଲିଗଲା, ତୁ ଶ୍ଳୋକରେ କହିବେ ସେ କଥା, ତଦସ୍ତୁ ମେ ନାଥ ସବୁରି ଭାବ ଭବେତ୍ର ବାନ୍ୟତ୍ର ତୁବା ତିରସ୍ତାମ ଜେନା ଆମେ କବି ଭବଜ୍ଜନାନାମ ଭୂତୁଆ ନିଶେଇବେ ତବ ପାଦ ପଲ୍ଲବ। ପ୍ରଭୁ ଆପଣ ମୋର ଚାକିରି ଯଦି ନେଇଯିବେ ନିଅନ୍ତୁ, କିନ୍ତୁ ଆପଣଙ୍କର ମୋତେ ନିଯୋଜନ କରନ୍ତୁ। ସେଥିପାଇଁ ବ୍ରହ୍ମା ଆସିଲେ, ବ୍ରହ୍ମ ହରିଦାସ ଉପରେ, ହରିଦାସ ହେଉଛନ୍ତି ବ୍ରହ୍ମା, ଦିନକୁ 300,000 ନାମ ନେଉଥିଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ତେଣୁ ବ୍ରହ୍ମା ଭଗବାନ ପାଖରେ ଦେଖିଲେ, ନିଜକୁ ବିସ୍ତାର କରିଥିଲେ ଭଗବାନ, ବ୍ରହ୍ମା ଦର୍ଶନ କଲେ। ତେଣୁ ବର୍ତ୍ତମାନ ଭଗବାନ ବ୍ରହ୍ମାଙ୍କର ମନର ଭାବ କିଭଳି, ନିଜକୁ ଅପରାଧୀ ବୋଲି ଭାବୁଛନ୍ତି, ଭଗବାନ ପାଖରେ ଅପରାଧ କରିଦେଲେ। ତେଣୁ ଆ ପର ଅଧ୍ୟାୟରେ ବ୍ରହ୍ମାଙ୍କର ସବୁ କ୍ଷମା ପ୍ରାର୍ଥନା ବର୍ଣ୍ଣନା କରେ। 14 ଅଧ୍ୟାୟରେ ବହୁତ ସୁନ୍ଦର ସୁନ୍ଦର ସ୍ତୁତି ଅଛନ୍ତି, ବହୁତ ତତ୍ତ୍ୱ ସବୁ ରହିଛି ତା ଭିତରେ। ଯଦି ଗୋଟିଏ ଶ୍ଳୋକ ଅଛନ୍ତି, ଜ୍ଞାନୀ ପ୍ରୟାସ ମୋଦପାଶ୍ର, ଏ ଶ୍ଳୋକଟି ଯେତେବେଳେ ମହାପ୍ରଭୁ ଯାଇଥିଲେ ଦାକ୍ଷିଣାତ୍ୟକୁ, ସେ ସମୟରେ ରାୟରମାନଙ୍କୁ ସେ ପ୍ରଶ୍ନ ପଚାରିଥିଲେ, କ'ଣ ଆମ ଜୀବନର ଲକ୍ଷ୍ୟ ଏବଂ କେମିତି ତାକୁ ପ୍ରାପ୍ତ ହେବା ସାଧ୍ୟ ସାଧନ। ତେଣୁ ରାୟରମାନଙ୍କ ବିଭିନ୍ନ ଶାସ୍ତ୍ରରେ ବିଭିନ୍ନ ସବୁ ପ୍ରମାଣକୁ ପ୍ରଦାନ କରିଥିଲେ। ପ୍ରଥମେ ରାୟରମାନଙ୍କ କହିଲେ ଯେ ବର୍ଣ୍ଣାଶ୍ରମ ବିଷୟରେ କହିଲେ, ବର୍ଣ୍ଣାଶ୍ରମ ମାଧ୍ୟମରେ ଆମେ ଜୀବନ ଲକ୍ଷ୍ୟ ପ୍ରାପ୍ତ ହୋଇପାରିବା। ମହାପ୍ରଭୁ କହିଲେ ଏ ବାହ୍ୟ, ଏଇଟା ନୁହଁ, ଆଗେ କ'ଣ ଅଛି କହ। ଏଇଭଳି ଭାବରେ କହିକି ଯେତେବେଳେ ଏଇ ଶ୍ଳୋକଟି କହିଲେ, ଜ୍ଞାନେ ପ୍ରୟାସମ ଉଦପାସ୍ୟ, ଏଇ ଶ୍ଳୋକଟି ଯେତେବେଳେ କହିଲେ, ସେଥିରେ ମହାପ୍ରଭୁ କହିଲେ ହଁ ଏଇଟା ବର୍ତ୍ତମାନ ଯୁଗ ପାଇଁ ଏଇଟା ଠିକ୍ ଅଛି। ଜ୍ଞାନେ ପ୍ରୟାସ ମୋଦପାସ୍ୟ, ଆମେ ଭଗବାନ ବିଷୟରେ ନିଜ ଚେଷ୍ଟାରେ ଜାଣିପାରିବା ନାହିଁ, ତେଣୁ ତାକୁ ତ୍ୟାଗ କରିବାକୁ ପଡ଼ିବ। ଜ୍ଞାନ ପ୍ରୟାସ ମୋଦପାସ୍ୟ ନମନ୍ତ ଏବ, ବହୁତ ନମ୍ର ଭାବରେ ଭବନ୍ତି କ'ଣ ନମନ୍ତ ଏବ ଭବନ୍ତି ସମ୍ମୁଖରେତା ଭଗବତୀ ବାର୍ତ୍ତା ସତ୍ମୁଖରେତା, ସମ୍ମୁଖରେତା ମାନେ କ'ଣ, ସମ୍ମୁଖରେତା ହେଉଛି ଭଗବାନଙ୍କର ଯେଉଁମାନେ ଆଶ୍ରୟ ନେଇଛନ୍ତି, ସତ୍ ତାଙ୍କର ମୁଖରୁ ଭଗବାନ କଥା ଶ୍ରବଣ କରିବା, ଭଗବତୀ ବାର୍ତ୍ତା ଭଗବାନ କଥା, ତାହେଲେ ସ୍ଥାନେ ସ୍ଥିତା, ସେ ଯେଉଁ ସ୍ଥାନରେ ଥାଆନ୍ତି ନା କାହିଁକି, ତାଙ୍କର ସ୍ଥାନ ପରିବର୍ତ୍ତନ କରିବା ଦରକାର ନାହିଁ। କେବଳ ଶ୍ରୁତିଗତା, କେବଳ କର୍ଣ୍ଣକୁ ପ୍ରଦାନ କରିବେ, ଶ୍ରବଣ କରିବେ ଶ୍ରୁତିଗତା, ଏବଂ ତନୁବାଂ ମନୋଭୀର କାୟ ମନ ବାକ୍ୟରେ, କାୟରେ କେମିତି ଶ୍ରବଣ କରିବେ ନା ପ୍ରଣାମ କରିବେ, ମନରେ ତାକୁ ଚିନ୍ତନ କରିବେ, ବାକ୍ୟରେ ତାକୁ ଜୟଧ୍ୱନି ଦେବେ, ତାଙ୍କର ଜୟଧ୍ୱନି ଦେବେ। ଏଭଳି ଭାବେ କାୟ ମନ ବାକ୍ୟ ତନୁବାଂ ମନୋଭୀର ଯେ ପ୍ରାୟସ, ଯେ ଏଇଭଳି ଭାବରେ ଚେଷ୍ଟା କରନ୍ତି, ଭଗବାନ ଯଦିଓ ଅଜିତ, ଭଗବାନ କେହି ଜିତିପାରିବେ ନାହିଁ, କିନ୍ତୁ ତ୍ରିଲୋକରେ କେହି ଜିତିପାରିବେ ନାହିଁ, ଖାଲି ପୃଥିବୀ ଲୋକ ନୁହଁ, ତ୍ରୈଲୋକ୍ୟା ଅଜିତ ଜିତ ବି ତ୍ରିଲୋକ୍ୟା, ତ୍ରିଲୋକରେ ଭଗବାନ କେହି ଜିତିପାରିବେ ନାହିଁ, ସେଥିପାଇଁ ସେ ଅଜିତ। କିନ୍ତୁ ଯେଉଁମାନେ ଏଇଭଳି ଭାବରେ ଭଗବାନ କଥା ଶ୍ରବଣ କରିବେ, ସେମାନେ ଭଗବାନ ଜିତିଯିବେ। ଏସବୁଟି ଅଛି, ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ ଦର୍ଶନ ସନ୍ତୋଷ ଅଧ୍ୟାୟରେ ବହୁତ ସୁନ୍ଦର ସୁନ୍ଦର ଶ୍ଳୋକ ଅଛନ୍ତି, ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ ଏସବୁ, ଭଗବାନ ତତ୍ତ୍ୱକୁ ଜାଣିବା ଏସବୁ ଶ୍ଳୋକ ମାଧ୍ୟମରେ। ତେଣୁ ଇଏ ଯେଉଁଦିନ ଆସିଥିଲେ ଦୈବ କ୍ରମରେ ବଳରାମ ନଥିଲେ, ଏବଂ ଯେଉଁଦିନ ଫେରାଇଲେ ଆଣିକରି, ସେ ସମୟରେ ମଧ୍ୟ ବଳରାମ ନଥିଲେ, କାରଣ ଗୋଟିଏ ବର୍ଷ ତାଙ୍କର ଜନ୍ମଦିନ ରହିଛି। ଏଥିରେ ଆଉ ଗୋଟିଏ ମଧ୍ୟ ତତ୍ତ୍ୱ ରହିଛି, ଗୁଢ଼ ତତ୍ତ୍ୱ ରହିଛି ପ୍ରକୃତରେ, ସେଇଟା ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହିଛନ୍ତି, ପ୍ରକୃତରେ ସେ ତାଙ୍କର ସାଙ୍ଗ ବାଳକମାନଙ୍କୁ ବା ବାଛୁରୀମାନଙ୍କୁ ବ୍ରହ୍ମା ନେଇନାହାନ୍ତି, ପ୍ରକୃତିରେ ସେମାନେ ନେଇନାହାନ୍ତି ସେ। କାହିଁକିନା ଯେତେବେଳେ ମହାପ୍ରଭୁ ଯାଇଥିଲେ ଦାକ୍ଷିଣାତ୍ୟକୁ, ସେହି ସମୟରେ ଜଣେ ମଧୁର ରାମ ବିପ୍ର ଥିଲେ, ମଧୁର ବିପ୍ର ତାଙ୍କ ନାଁ, ସେ ରାମଜୀଙ୍କର ଭକ୍ତ। ତେଣୁ ମହାପ୍ରଭୁ ଯେଉଁ ଆସି ପହଞ୍ଚିଲେ ତାଙ୍କୁ ଭିକ୍ଷା ନିମନ୍ତ୍ରଣ ଦେଇଛନ୍ତି, ଖାଇବା ପାଇଁ ଦେବା ପାଇଁ ନିମନ୍ତ୍ରଣ ଦେଇଛନ୍ତି। ମହାପ୍ରଭୁ ଯେଉଁ ଆସି ପହଞ୍ଚିଲେ ସେଠୁ ଯାଇଥିଲେ ସେ ସାଉଥକୁ, ଦାକ୍ଷିଣାତ୍ୟକୁ ଯାଇଥିଲେ। ସେ ରାମ ବିପ୍ର ଜଣଙ୍କ ସେ ଭଗବାନ ରାମଚନ୍ଦ୍ର ଚିନ୍ତାରେ ରହିଛନ୍ତି, ସେବାରେ ରହିଛନ୍ତି, ନିମନ୍ତ୍ରଣ ରହିଛନ୍ତି। ମହାପ୍ରଭୁ ଆସିଲେଣି, ତାଙ୍କର ଖାଦ୍ୟ କଥା ଚିନ୍ତା କରୁନାହାନ୍ତି। ତେଣୁ ମହାପ୍ରଭୁ ପଚାରିଲେ କ'ଣ ଖାଇବା ପିଇବା ବ୍ୟବସ୍ଥା ହେଇଛି ନା ନାହିଁ, ନା ଖାଇବା ପିଇବା କ'ଣ ହବ। ଲକ୍ଷ୍ମଣ ଯାଇଛନ୍ତି ବନକୁ ଯାଇଛନ୍ତି, ଆମର ମାଆଙ୍କୁ ନେଇଗଲେ ରାବଣ, ଲକ୍ଷ୍ମଣ ଯାଇଛନ୍ତି ବନକୁ, ଫଳମୂଳ ଆଣିଲେ ଆସିଲେ ରୋଷେଇ ହବ, ରୋଷେଇ ହେଲେ ଏଇଭଳି ଭାବରେ ଭାବରେ ଅଛୁ। ତେଣୁ ମହାପ୍ରଭୁ ତାଙ୍କୁ ଟିକିଏ ବୁଝାସୁଝା କରି ତାପରେ ସେ କିଛି ରନ୍ଧନ କରି ମହାପ୍ରଭୁ ଖାଦ୍ୟ ଦେଲେ, ଖାଇବାକୁ ଦେଲେ। ତେଣୁ ମହାପ୍ରଭୁ ପ୍ରସାଦ ଗ୍ରହଣ କରିସାରିଲା ପରେ ତେଣୁ ତାଙ୍କୁ କହିଲେ, ତୁମେ କିଛି ଗ୍ରହଣ କର ଖାଦ୍ୟ। ସେ କହିଲେ, ମୁଁ କାହିଁକି ଗ୍ରହଣ କରିବି ଖାଦ୍ୟ, ମୁଁ କାହିଁକି ଜୀବନ ଧାରଣ କରିବି, ମୋର ମାଆଙ୍କୁ ରାବଣ ଭଳି ରାକ୍ଷସ ନେଇଗଲା, ମୁଁ ଜୀବନ ଧାରଣ କରି ଲାଭ କ'ଣ, ମୋର ଜୀବନ କିଛି ମୂଲ୍ୟ ନାହିଁ। ଏହିଭଳି ଭାବରେ କହିବାରୁ ମହାପ୍ରଭୁ ତାଙ୍କୁ ବୁଝାସୁଝା କରି କହିଲେ, ଅପ୍ରାକୃତ ବସ୍ତୁ ନାହିଁ ପ୍ରାକୃତ ଗୋଚର, ଭଗବାନଙ୍କ ସମୟରେ ସବୁକିଛି ହେଉଛି ଅପ୍ରାକୃତ, ଏଇଟା ପ୍ରାକୃତ ବସ୍ତୁ ଦ୍ୱାରା ସେଇଟା ଜାଣିହେବ ନାହିଁ। ଭଗବତ ଗୀତାରେ ଭଗବାନ ପ୍ରଥମେ କହିଲେ ନା, ନୈନଙ୍କ ଚିହ୍ନତି ଶସ୍ତ୍ରାଣୀ, ନୈନଙ୍କ ଦହତି ପାବକ, ନ ଚୈନଙ୍କ ପ୍ରଜାତି ଆପ, ନ ଶୋଷଟି ମାରୁତ। ତେଣୁ ଇଏ ଯେଉଁ ଅପ୍ରାକୃତ ବସ୍ତୁ ରାବଣ କେମିତି ଛୁଇଁପାରିବ ସୀତାଦେବୀ। ତେଣୁ ଯାହା ତାଙ୍କୁ ବୁଝିକି ଯାଇଥିଲେ, ଯେତେବେଳେ ମହାପ୍ରଭୁ ଗଲେ ଦାକ୍ଷିଣାତ୍ୟକୁ, ସେତେବେଳେ ସେ ଦେଖିଲେ ଗୋଟେ କୁର୍ମ ପୁରାଣରେ ବର୍ଣ୍ଣନା କରାଯାଇଛି ଯେ ପ୍ରକୃତରେ ପ୍ରକୃତ ସୀତାଙ୍କୁ ନେଇନଥିଲେ ରାବଣ, ଛାୟା ସୀତାଙ୍କୁ ନେଇଥିଲେ ରାବଣ। ଆମେ ଆସନ୍ତାକାଲି ଏଇଟା ବର୍ଣ୍ଣନା କରିବା। ତେଣୁ ସେହିଭଳି ଭାବରେ ଇଏ ଯେଉଁ ବ୍ରହ୍ମା ଯେଉଁ ନେଇଥିଲେ ପ୍ରକୃତ ବାଛୁରୀମାନଙ୍କୁ, ପ୍ରକୃତ ସାଙ୍ଗ ବାଳକମାନଙ୍କୁ ନେଇନଥିଲେ, ଏମାନେ ସବୁ ଅପ୍ରାକୃତ ବସ୍ତୁ ନା। ବ୍ରହ୍ମା ଯାହା ହେଲେ ପ୍ରାକୃତ ସ୍ତରରେ ଅଛନ୍ତି, ବା ଯାହା ବି ହଉ ବ୍ରହ୍ମା ଯଦିଓ ପ୍ରାକୃତ ସ୍ତରରୁ ଗଲେଣି, କିନ୍ତୁ ଭଗବାନଙ୍କ ଏବେ ଲୀଳା ରହିଛି, ସେ ତାଙ୍କୁ ଛୁଇଁନଥିଲେ। ତେଣୁ କୃଷ୍ଣ ଭଗବାନ ଜାଣନ୍ତି, ଆପଣ ପରେ କ'ଣ ଚିନ୍ତା କରିବେ ଭଗବାନ ଜାଣନ୍ତି। ତେଣୁ ବ୍ରହ୍ମା ଯେ ନେବେ ସେ ଜାଣିଛନ୍ତି। ତେଣୁ ତାଙ୍କର ଯେଉଁ ଅରିଜିନାଲ ବାଛୁରୀ, ଅରିଜିନାଲ ସବୁ ସାଙ୍ଗ ବାଳକ ଥିଲେ, ତାଙ୍କୁ ସବୁ ସେ ଲୁଚେଇ ଦେଇଛନ୍ତି ଏବଂ ଡୁପ୍ଲିକେଟ୍ ବାହାର କରିଦେଲେ। ଭଗବାନ ନିଜେ ଯେମିତି ଡୁପ୍ଲିକେଟ୍ ହେଇଗଲେ, ସେମିତି ଡୁପ୍ଲିକେଟ୍ ବାହାର କରି ବ୍ରହ୍ମା ସବୁ ଡୁପ୍ଲିକେଟ୍ ଆମର ନେଇଥିଲେ, କାରଣ ଅରିଜିନାଲ କେମିତି ନେଇ ସେ ନେଇପାରିବେ କେମିତି, ବିଶ୍ୱନାଥ ଚକୁଟାଙ୍କ ଭାଷାରେ କହିଛନ୍ତି। ଏ ବିଷୟରେ ଆମେ ଆସନ୍ତାକାଲି ଆଉ ବିସ୍ତାର ଭାବରେ ଆଲୋଚନା କରିବା, ଆମର କଥାକୁ ବିଶ୍ରାମ ଦେବା, ଘଣ୍ଟି ବାଜିଗଲା, ତେଣୁ କିଛି ପ୍ରଶ୍ନ ରହିଛି ତା କଥା ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେ ଗୌରବକୃତ କି ଜୟ ଗୌତମାନନ୍ଦେ ଜୟ ଶ୍ରୀ। ଫିନିଶ ଯେଉଁ ଅଛି ଆଜି କି ଆସିବେ ଜଣାପଡ଼ି ଆସିନାହାନ୍ତି।